ମୋର ନାମ ଦିଲୀପ ଦାସ, ମୁଁ ଅରବିନ୍ଦ ନଗର ୱାର୍ଡ ନମ୍ବର 19 କହୁଅଛି। ଆମର ଏରିଆକୁ ଟୋଟାଲ ସଫେଇ ଗାଡି ଆସୁନାହିଁ, ଦୟାକରିକି ସେ ସଫେଇ ଗାଡି କେମିତି ଆସିବ ଆପଣମାନେ ଆପଣଙ୍କୁ ଅନୁରୋଧ କରୁଛି କି ତାକୁ ତାର ତୁରନ୍ତ ସମାଧାନ କରାଯାଉ, ଯାହାଦ୍ୱାରା ଲୋକମାନେ ଅଳିଆକୁ ରାସ୍ତା କଡ଼ରେ କି ଡ୍ରେନ୍ରେ ପକେଇବେ ନାହିଁ। ଏତିକି କହିକି ମୋ ବକ୍ତବ୍ୟ ମୁଁ ଶେଷ କରୁଛି। ଧନ୍ୟବାଦ।